ब्रह्मण्य परम परम दैवं दैवं ब्राह्मणः ब्राह्मणः किल किल ते प्रभो प्रभो विप्राणं विप्राणं देवदेवानां देवदेवानां भगवान् भगवान् आत्मदैवतम् आत्मदैवतम् ब्रह्मण्यस्य परं दैवं ब्राह्मणा किल ते प्रभो विप्राणां देवदेवानां भगवान् आत्मदैवतम् ब्रह्मण्यस्य परं दैवं ब्राह्मणा किल ते प्रभो विप्राणां देवदेवानां भगवान् आत्मदैवतम् ब्रह्मण्यस्य परं दैवं ब्राह्मणा किल ते प्रभो विप्राणां देवदेवानां भगवान् आत्मदैवतम् ब्रह्मण्यस्य परं दैवं ब्राह्मणा किल ते प्रभो विप्राणां देवदेवानां भगवान् आत्मदैवतम् शब्दन्वा ब्रह्मण्यस्य ब्राह्मण्य संस्कृतिर परम निर्देशकं कर परम उच्चतम दैवं स्थिति ब्राह्मण ब्राह्मणगण किल अन्यमानकर शिक्षा निमित्त ते आपणकर प्रभु हे प्रभु विप्राणं ब्राह्मण मानकर देवदेवानं देवता मानक द्वारा पूजित भगवान भगवान आत्म स्वयं दैवतम आराध्य देवता प्रकरणवाद हे प्रभु आपण ब्राह्मण संस्कृतिर परम निर्देशक अटंती लोकशिक्षा निमित्त आपण ब्राह्मण मानक स्थिति को उच्चतम स्थिति बोली कहते वास्तव पक्षे आपण ही परम आराध्य देवता आपण तो केवल देवता मानक आराध्य ता नुहे ब्राह्मण मानक भावार्थे कहते श्री ब्रह्म संगीत परिष्कार भाव कह परम पुरुष भगवान होती सर्वकारण कारण यह निसंदेह जे अनेक देवता अच्छा देवता मानक मुख्य होती श्री ब्रह्मा जी और श्री शिवजी भगवान विष्णु होती ब्रह्मा और शिवंकर ईश्वर व प्रभु एपरी स्थल भौतिक जगत ब्राह्मण मान कथा कौन कह श्रीमद भगवद गीतार कह ब्राह्मण्य संस्कृति अनुजाई जो सब क्रिया संपादित हुए से भगवान अत्यंत अनुग्रह प्रदर्शन करती किंवा मन इंद्रिय संयम दिगरे शौच क्षमा शास्त्रीय सदा एवं ज्ञान और विज्ञान दिगरे जो सब क्रिया संपादित हुए से भगवान अत्यंत अनुग्रह प्रकाश प्रदर्शन करती भगवान होती समस्त परमात्मा श्रीमद भगवद गीत कहते भगवान होती समस्त उत्पत्तिर स्थल यहीपर भाव से मध्य ब्रह्मा शिवंकर उत्पत्ति स्थल अटंती तेणु आम आज तृतीय स्कंद षोड़श अध्याय श्लोक सतर पर आलोचना करवा आज पवित्र ପିଡ଼ାଦେବୀ ଉତ୍ସବ ତିଥି ଆଜି ରଘୁନାଥ ଦାସ ଗୋସ୍ୱାମୀ କୃପାପ୍ରାପ୍ତ ହୋଇଥିଲେ ନିତ୍ୟାନନ୍ଦ ପାଖରୁ। ତେଣୁ ସେଇ ନିତ୍ୟାନନ୍ଦ ଭଗବାନ ଯେଭଳି କୃପା କରିଥିଲେ ଆମେ ତାଙ୍କୁ ପ୍ରାର୍ଥନା କରିବା, ସେ ମଧ୍ୟ ଆମକୁ କୃପା କରନ୍ତୁ। ଆଜି ସେ ଭଗବାନ କୃପା କରୁଛନ୍ତି ଚାରି କୁମାରଙ୍କୁ, କନକ ସନାତନ ସନନ୍ଦନ ସନନ୍ଦ କୁମାର। ତେଣୁ ଚାରି କୁମାର ଭଗବାନଙ୍କୁ ଏଭଳି ଭାବରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ବ୍ରହ୍ମଣ୍ୟେଶ୍ୱର ପରମ ଦୈବ, ଆପଣ ଯେଉଁ ଏଗାରଟି ଶ୍ଳୋକରେ ଭଗବାନଙ୍କ କଥା କହିଲେ ତାଦେହରୁ ଯେଉଁ ଭଗବାନ କହିଲେ ଆପଣ ମୋର ଶରୀର ଭଳି, ବ୍ରାହ୍ମଣ ଏବଂ ଗାଭୀମାନେ ମୋର ଶରୀର ଭଳି, ଆଉ ମୁଁ ଆଜି ଯେଉଁ ଯଶ ପ୍ରାପ୍ତ ହୋଇଛି ସେ ବ୍ରାହ୍ମଣମାନଙ୍କର ପଦଧୂଳିରେ ମୁଁ ଅଭିଷିକ୍ତ ହୋଇ ଏଭଳି ଯଶ ପ୍ରାପ୍ତ ହୋଇଛି, ଏଭଳି ଭାବରେ ବ୍ରାହ୍ମଣମାନଙ୍କୁ ଯେଭଳି ଭାବରେ ପ୍ରଶଂସା କଲେ। ତେଣୁ ପ୍ରକୃତରେ ଚାରି କୁମାର କହୁଛନ୍ତି ବ୍ରହ୍ମଣ୍ୟେଶ୍ୱର ପରମ ଦୈବ, ଆପଣମାନେ ବ୍ରାହ୍ମଣମାନଙ୍କ ମଧ୍ୟ ଆପଣ ଶ୍ରେଷ୍ଠ ଦେବତା, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଭଗବାନଙ୍କ ସହିତ ସମସ୍ତଙ୍କର ଉର୍ଦ୍ଧ୍ୱରେ। ଏକଲେ ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛି ନାଚାଏ ସେ ତେଇଛି କରେ ନୃତ୍ୟ। ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ଯେଉଁ କରୁଛନ୍ତି ଲୀଳା, ରଘୁନାଥ ଦାସ ଗୋସ୍ୱାମୀ କୃପା କରୁଛନ୍ତି, ସେ ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କର ସେବାରେ ନିଯୁକ୍ତ ରହିଛନ୍ତି। ତେଣୁ ସେଇ ଭଗବାନଙ୍କ ସହିତ କିଏ ସମାନ ହୋଇପାରିବେ ନାହିଁ, ଆଉ ତାଙ୍କର ଉର୍ଦ୍ଧ୍ୱ କଥା କ'ଣ କୁହାଯିବ। ତେଣୁ ଭଗବାନ ହେଉଛନ୍ତି ପରମ ଦୈବଂ, ଶ୍ରେଷ୍ଠ ଦେବତା ବା ଶ୍ରେଷ୍ଠ ନିୟନ୍ତ୍ରଣକାରୀ, ଭଗବାନଙ୍କଠାରୁ ଆଉ ଅଧିକ କିଏ ନିୟନ୍ତ୍ରଣକାରୀ ନାହାନ୍ତି। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଜ ଗୋବିନ୍ଦ ସର୍ବକାରଣ କାରଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ ନିୟନ୍ତ୍ରଣକାରୀ, ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣ କରିନାହାନ୍ତି। କିନ୍ତୁ ତଥାପି ଭଗବାନଙ୍କର ଏ ବିନମ୍ରତା ଯେ ସେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି, ଯେଭଳି ମା' ଯଶୋଦା ଭଗବାନଙ୍କୁ ବାନ୍ଧି ଦେଇଥିଲେ, ଏଇଭଳି ଭାବରେ ଅନେକ ଆମେ ସେଦିନ ପାଠ କରୁଥିଲେ ଭକ୍ତି ଯୋଗେ ବିଷ୍ଣୁତ ମାୟ ଜିନିଲ ସମୟରେ ବିଷ୍ଣୁଦେବ, ଯେତେବେଳେ ଏଇ ଭାଗବତର ଏ ଚତୁର୍ଚର୍ତ୍ତାନ୍ତ ବର୍ଣ୍ଣନା କରାଯାଏ, ଶ୍ରୀଧରଙ୍କ ସ୍ତୁତି ରହିଛି ଭକ୍ତି ଯୋଗେ ବିଷ୍ଣୁତ ମାୟ ଜିନିଲ ସମୟରେ। ଭକ୍ତି ଯୋଗରେ ଭୀଷ୍ମ ଭଗବାନଙ୍କୁ ଜିଣିଗଲେ, କାରଣ ଭଗବାନ ଯେଉଁ କରିଥିଲେ ଶପଥ କରିଥିଲେ ଯେ ସେ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ପ୍ରତିଜ୍ଞା କଲେ ଯେ ମୁଁ ତାଙ୍କୁ ଅସ୍ତ୍ର ଧାରଣ କରାଇବି। ତେଣୁ ଯେତେବେଳେ ଭଗବାନ ଏବଂ ଭକ୍ତଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହୁଏ ସେତେବେଳେ ଭକ୍ତ ହିଁ ଜିତି ଯାଆନ୍ତି, ଭଗବାନ ହାରିଯାଆନ୍ତି। ଭଗବାନ ଯଦି ପ୍ରକୃତରେ ଭଗବାନ କେହି ହରିପାରିବେ ନାହିଁ, କିନ୍ତୁ ଭଗବାନ ସେ ଭକ୍ତଙ୍କ ପ୍ରତି କୃପା କରି ଭକ୍ତଙ୍କ ପାଖରେ ସେ ହାରିଯାଆନ୍ତି। ତେଣୁ ଇଏ ଭଗବାନଙ୍କର ଆମେ କହିବା ଭଗବାନଙ୍କର ଭକ୍ତ ବାତ୍ସଲ୍ୟତା, ଭକ୍ତି ଯୋଗେ ବ୍ରହ୍ମା ଭୀଷ୍ମତମା ଜିନିର ସମୟରେ ସେହିଭଳି ଭାବରେ ଭକ୍ତି ମାଧ୍ୟମରେ ମଧ୍ୟ ଯଶୋଦା ମା ବାନ୍ଧିଲ ତମାରେ, ଯଶୋଦା ଭଗବାନଙ୍କୁ ବାନ୍ଧି ପକାଇଲେ, ଏଇ ଭକ୍ତି ମାଧ୍ୟମରେ ବାନ୍ଧି ପକାଇଲେ। ଭଗବାନ କିଏ ବାନ୍ଧିପାରିବ? ଭଗବାନଙ୍କର ଅନ୍ତର ନାହିଁ କି ବାହାର ନାହିଁ, କିନ୍ତୁ ଭଗବାନ ବନ୍ଧା ହେଲେ, ତାଙ୍କର ଭକ୍ତଙ୍କ ପାଖରେ ସେ ବନ୍ଧା ହେଲେ। ସେହିଭଳି ଭାବରେ ଭକ୍ତି ଯୋଗରେ ଯେଉଁ ସତ୍ୟଭାମା ବେଚିଲ ତୋମାର ବୋଲି କୁହାଯାଇଛି, ସତ୍ୟଭାମା ଆମେ ସେଦିନ ଆଲୋଚନା କରିଥିଲେ, ସତ୍ୟଭାମା ଭଗବାନଙ୍କୁ ବେଶୀ ବିକ୍ରି କରିଦେଇଥିଲେ ନାରଦ ମୁନିକୁ, ଏ ଯେଉଁ ଯଜ୍ଞ କରିଥିଲେ ସେ ଯଜ୍ଞରେ ନାରଦମୁନି କହିଲେ ମୋତେ କ'ଣ ଦକ୍ଷିଣା ଦେବ, ନା କ'ଣ ଆପଣ ଦକ୍ଷିଣା ଚାହୁଁଛନ୍ତି, ନା ଆପଣଙ୍କର ଯେଉଁ ସବୁଠାରୁ ପ୍ରିୟ ବସ୍ତୁ ମୋତେ ଦିଅନ୍ତୁ। ନା ମୋର ପ୍ରିୟ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଭଗବାନ କୃଷ୍ଣଙ୍କୁ ସେ ପ୍ରଦାନ କରିଦେଲେ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି। ତେଣୁ ଇଏ ଭଗବାନଙ୍କର ଭଗବତା ଯେ ସେ ତାଙ୍କର ଭକ୍ତଙ୍କ ପାଖରେ ବନ୍ଧା ପଡ଼ିଯାଆନ୍ତି। ତେଣୁ ଚାରି କୁମାର ସେ ଆଜି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ବ୍ରହ୍ମଣ୍ୟ ପରମ ଦୈବ, ବ୍ରାହ୍ମଣଙ୍କର ଆପଣ ମଧ୍ୟ ଦେବତା, ଶ୍ରେଷ୍ଠ ଦେବତା। ବ୍ରାହ୍ମଣମାନଙ୍କୁ ନରଦେବ ବୋଲି କୁହାଯାଏ। ଯେତେବେଳେ ଭଗବାନ ଲୀଳା କରୁଥିଲେ, ଦଶମ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ସାଙ୍ଗ ବାଳକମାନେ ସେମାନେ କହିଲେ ଆଜି ଆମକୁ କ୍ଷୁଧା ହେଉଛି, ତେଣୁ ଆମର ଏଇ କ୍ଷୁଧା ରୂପକ ରାକ୍ଷସକୁ ଆପଣ ହତ୍ୟା କରନ୍ତୁ। ଆପଣ ତୁମେ ସବୁ ଆପଣମାନେ ବଳରାମ ହେ ରାମ ରାମ ମହାବାହୋ ଦୁଷ୍ଟ ନିବାରଣ, ରାମ ହେ ରାମ ହେ ବଳରାମ, ତୁମେ ବହୁତ ଦୁଷ୍ଟଙ୍କୁ ନିବାରଣ କରିଛ, ଆଜି କିନ୍ତୁ ଆମର ଏଇ ଆମର ଭିତରେ ଗୋଟେ ରାକ୍ଷସ ବା ଅସୁର ରହିଛି, ସେ ହେଉଛି କ୍ଷୁଧା ରୂପକ ରାକ୍ଷସ, ଅସୁର ତାକୁ ନିବାରଣ କର। ତେଣୁ ଭଗବାନ କୃଷ୍ଣ ତାଙ୍କୁ ପଠାଇଲେ ମଥୁରାରେ ଯାଜ୍ଞିକ ବ୍ରାହ୍ମଣମାନେ ଯେଉଁ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ, ସେଇ ତାଙ୍କୁ ପଠାଇଲେ, ତାଙ୍କ ପାଖକୁ ସେଠି ପଠାଇଲେ ଯାଅ ତୁମେ ତାଙ୍କ ପାଖରୁ କିଛି ଖାଦ୍ୟ ଆଣିବ। ସେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁ ଖାଦ୍ୟକୁ ସେ ସେଇ ଯଜ୍ଞରେ ଅର୍ପଣ କରିବେ ଦେବତାମାନଙ୍କୁ, ତୁମେ କିଛି ମାଗିଲେ ସେ ତୁମକୁ ପ୍ରଦାନ କରିବେ। ସେଇଠି ସାଙ୍ଗ ବାଳକମାନେ ଆସି ତାଙ୍କୁ ନରଦେବ ବୋଲି ସମ୍ବୋଧନ କରିଛନ୍ତି। ନରଦେବ ସେମାନଙ୍କର ସେମାନେ ହେଉଛନ୍ତି ଦେବତା ବ୍ରାହ୍ମଣ, ଏମାନେ ହେଉଛନ୍ତି ଏଇ ଚାରି ବର୍ଣ୍ଣ ଯେଉଁ ରହିଛନ୍ତି, ଚାରି ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏଇ ଚାରି ବର୍ଣ୍ଣ ଭିତରେ ବ୍ରାହ୍ମଣ ହେଉଛନ୍ତି ଶ୍ରେଷ୍ଠ, କାରଣ ତାଙ୍କର ସତ୍ୱଗୁଣର ପ୍ରାଧାନ୍ୟ ରହିଛି ଏବଂ ଭଗବାନ ମଧ୍ୟ ଏହି ସତ୍ୱଗୁଣରେ ହିଁ ଭଗବାନଙ୍କୁ ଜଣେ ଜାଣିପାରିବେ, ରଜତମ ଗୁଣ ଭିତରେ ଜଣେ ଜାଣିପାରିବେ ନାହିଁ ଭଗବାନଙ୍କୁ। ସେଥିପାଇଁ ଭଗବତର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଜେଷାଙ୍କୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟକର୍ମଣା ଏ ଦ୍ୱନ୍ଦ୍ୱ ନିର୍ମୁକ୍ତ ଭଜନ୍ତି ମା ଗୁଣବ୍ରତା। ଯେଉଁମାନଙ୍କ ରଜଗୁଣ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ସେମାନେ ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ତେଣୁ ଯେଉଁମାନଙ୍କ ପାପ କାର୍ଯ୍ୟ ଚାଲିଛି ପାପ କାର୍ଯ୍ୟ ଲିପ୍ତ ରହିଛନ୍ତି ସେମାନେ ଭଗବାନ ଜାଣିପାରିବେ ନାହିଁ ବା ଭଜନ କରିପାରିବେ ନାହିଁ। ଯେଷାଙ୍କୁ ଅନ୍ତର୍ଗତ ପାପ ଜନାନା ପୁଣ୍ୟକର୍ମଣା ଏବଂ ଯେଉଁ ଜନ ବା ଯେଉଁ ମନୁଷ୍ୟମାନେ ପୁଣ୍ୟକର୍ମ ବ୍ୟକ୍ତି, ଯେଉଁମାନଙ୍କ ପାପକର୍ମ ସେ ଅନ୍ତ ହୋଇଯାଇଛି, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ତେ ଦ୍ୱନ୍ଦ୍ୱମ ନିର୍ଭକ୍ତ, ସେମାନେ ଏଇ ଦ୍ୱନ୍ଦ୍ୱ ଭୌତିକ ଜଗତରେ ଯେଉଁ ଦ୍ୱନ୍ଦ୍ୱ ରହିଛି, ଇଚ୍ଛା ରାଗ ଦ୍ୱେଷ ଇତ୍ୟାଦି ସବୁ ରହିଛି ବା ମାନ ଅପମାନ ଇତ୍ୟାଦି ସବୁ ରହିଛି ବା ଯେଉଁ ମୋହ ଶରୀର ସମ୍ବନ୍ଧୀୟ ମୋହ ସବୁ ରହିଛି, ଏଥିରୁ ସେମାନେ ମୁକ୍ତ ହୋଇ ତେ ଦ୍ୱନ୍ଦ୍ୱମ ନିର୍ଭକ୍ତ ଭଜନ୍ତି ମା ଦୃଢ଼ତା, ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରନ୍ତି। ତେଣୁ ବ୍ରାହ୍ମଣମାନେ ଯେହେତୁ ସେମାନେ ଶତ୍ରୁଗୁଣରେ ରହିଛନ୍ତି, ତେଣୁ ଭଗବାନଙ୍କ ପ୍ରିୟ ସେମାନେ। ସେଥିପାଇଁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେ ଭଗବାନଙ୍କ ଅବଶ୍ୟ ଯଦିଓ ସମସ୍ତେ ପ୍ରିୟ, କିନ୍ତୁ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଗଲେ ସେମାନେ ଶ୍ରେଷ୍ଠ ଗତି ଲାଭ କରିପାରିବେ। ଭଗବତ ଗୀତା ନାମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମାଙ୍ଗି ପାର୍ଥ ପାଶ୍ରିତ୍ୟ ଯୋ ବିଶ୍ୟ ପାପ ଜନୟୋ ସ୍ତ୍ରୀୟ ବୈଶ୍ୟ ସଦା ଶୁଦ୍ରା ଏ ବି ଯାଆନ୍ତି ପରାଙ୍ଗତି। ଭଗବାନ ଯଦି ଆଶ୍ରୟ ନେବେ, ଯେତେ ନିଚ ଜନରେ ହେଲେ ମଧ୍ୟ ସ୍ତ୍ରୀ ଲୋକ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ଶୂଦ୍ର ହୁଅନ୍ତୁ, କିନ୍ତୁ ସେମାନେ ମଧ୍ୟ ପରାଙ୍ଗତି ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ତେଣୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କ କଥା କ'ଣ କହିବା, ଭଗବାନ କହୁଛନ୍ତି କିଂ ପୁନର୍ବ୍ରାହ୍ମଣ ପୁଣ୍ୟା ଭକ୍ତିଆ ରାଜ ଶ୍ରେଷ୍ଠତା ଅନିତ୍ୟମ ଅସୁଖମ ଲୋକମ ଇମଂ ପ୍ରାପ୍ୟ ଭଜସ୍ୱ ମା। ଅଧ୍ୟାୟ 33 ଶ୍ଲୋକରେ କଥା କହୁଛନ୍ତି। କିଙ୍ଗ ଅନ୍ୟମାନେ ବ୍ରାହ୍ମଣମାନଙ୍କ କଥା କ'ଣ କହିବା, ଯେଉଁମାନେ ନିଚ ସ୍ତରରେ ଅଛନ୍ତି ସେମାନେ ଯଦି ଭଗବାନଙ୍କର ଶରଣରେ ଯାଉଛନ୍ତି ସେମାନେ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେଉଛନ୍ତି। ଆଉ ଏମାନେ ବ୍ରାହ୍ମଣମାନେ ଏମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି। କିଙ୍ଗ ପୁନର୍ବ୍ରାହ୍ମଣ ପୁଣ୍ୟା, କାରଣ ସେମାନେ ପୁଣ୍ୟ କାର୍ଯ୍ୟ ରହିଛନ୍ତି, ପୁଣ୍ୟ କାର୍ଯ୍ୟ କରୁଛନ୍ତି। ଭକ୍ତିଆ ଯେଉଁମାନେ ଭକ୍ତ ସେମାନେ ମଧ୍ୟ, ଏବଂ ଯେଉଁମାନେ ରାଜସ୍ୱୀ ସେମାନେ ମଧ୍ୟ। କିଙ୍ଗ ପୁନର୍ବ୍ରାହ୍ମଣ ପୁଣ୍ୟା ଭକ୍ତିଆ ରାଜସ୍ୱୀ ଅନିତ୍ୟମ ଅସୁଖମ ଲୋକମ ଏମଂ ପ୍ରାପ୍ୟ ବୋଧସମା। ଅନିତ୍ୟ ସୁଖମ ଲୋକମ, ଏ ଲୋକ ହେଉଛି ଅନିତ୍ୟ, ଏ ଲୋକ ସବୁବେଳ ପାଇଁ ରହିବ ନାହିଁ ଭୌତିକ ଜଗତରେ, ଏବଂ ଏଥିରେ ଦୁଃଖ ହିଁ ରହିଛି, ଦୁଃଖାଳ ଏବଂ ସାହସତମ। ତେଣୁ ଏଇ ଅନିତ୍ୟମ ଅସୁଖମ ଲୋକମ ଇମଂ ପ୍ରାପ୍ୟ ବଜସ୍ୱ ମାମ, ଏ ଲୋକରେ ରହିକରି ମଧ୍ୟ, ଏଇ ଅନିତ୍ୟ ଅସୁଖ ଲୋକରେ ରହିକରି ମଧ୍ୟ ସେମାନେ ମୋର ଭଜନ କରନ୍ତି। ତାଙ୍କ କଥା କ'ଣ କହିବା, ସେମାନେ ଯଦି ମୋ ପାଖକୁ ଯିବେ ସେଥିରେ ଆଉ କ'ଣ ସନ୍ଦେହ କ'ଣ ରହିଲା। ତେଣୁ ଏଇ ଭଗବାନ ସେଥିପାଇଁ କୁହାଯାଏ, ନମଃ ବ୍ରହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ ଜଗଦୀତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ନମଃ। ନମଃ ବ୍ରାହ୍ମଣ ଦେବାୟ, ସେ ବ୍ରାହ୍ମଣଙ୍କର ଦେବତା। ବ୍ରାହ୍ମଣମାନେ ଯଦି ସମାଜରେ ଯେହେତୁ ଉନ୍ନତ ବର୍ଗ, ସେମାନେ ଶରୀରର ମସ୍ତକ ଭଳି, ସେମାନେ ସବୁ ଜ୍ଞାନ ପ୍ରଦାନ କରିବେ। ଯଦି ଶରୀରରେ ମସ୍ତକ ରହିବ ନାହିଁ ତାହେଲେ ସେ ଶରୀରଟି ବଞ୍ଚିପାରିବ ନାହିଁ। ଶରୀରର ଅନ୍ୟ ଅଙ୍ଗ ଯେଉଁ ରହିଛି, ହାତ ଗୋଡ଼ ଇତ୍ୟାଦି କଟିଗଲେ ମଧ୍ୟ ଜଣେ ବଞ୍ଚିପାରିବ, କିନ୍ତୁ ମୁଖ ଯଦି ମସ୍ତକ କଟିଯିବ ତାହେଲେ ସେ ବଞ୍ଚିପାରିବ ନାହିଁ। ସେହିଭଳି ଭାବରେ ସମାଜରେ ଯଦି ବ୍ରାହ୍ମଣ ରହୁନାହାନ୍ତି ତାହେଲେ ସେ ସମାଜ ମସ୍ତିଷ୍କହୀନ ସମାଜ ବୋଲି କୁହାଯିବ, ଶୂଦ୍ର ସମାଜ। ତେଣୁ ଏ ବ୍ରାହ୍ମଣମାନେ ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଭଗବାନ ତାଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ଗାଭୀମାନଙ୍କୁ ଭଗବାନ ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଚାରି କୁମାର କହୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ବ୍ରହ୍ମଣ୍ୟସ୍ୟ ପରମ ଦୈବ, ବ୍ରାହ୍ମଣ କିଳତେ ପ୍ରଭୁ। ତେଣୁ ବ୍ରାହ୍ମଣମାନଙ୍କର ଆପଣ ହେଉଛନ୍ତି ପ୍ରଭୁ, କିନ୍ତୁ ଇଏ ଆପଣଙ୍କର ଭଗବତା, ଇଏ ଆପଣଙ୍କର ଭକ୍ତବତ୍ସଳତା, ଯେ ଆପଣ ମଧ୍ୟ ବ୍ରାହ୍ମଣମାନଙ୍କୁ ଆପଣଙ୍କର ପ୍ରଭୁ ବୋଲି ଗ୍ରହଣ କରୁଛନ୍ତି। ତେଣୁ ବିପ୍ରାଣ ଦେବଦେବାନା, ଆପଣ ଯେ ଖାଲି ବିପ୍ରମାନଙ୍କର ବା ବ୍ରାହ୍ମଣମାନଙ୍କ ଦେବତା ତା ନୁହଁ, ଆପଣ ଦେବତାମାନଙ୍କର ମଧ୍ୟ ଦେବତା। ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ନମେ ବିଧୁ ସୁରଗଣା ପ୍ରଭବଂ ମହର୍ଷୟ ଅହମ୍ ଆଦିରି ଦେବାନାଂ ମହର୍ଷିଣାଂ ସର୍ବସ୍ୱ। ସମସ୍ତ ଦେବତାମାନଙ୍କର ମଧ୍ୟ ଭଗବାନ ହେଉଛନ୍ତି ମୂଳ, ଭଗବାନ କେହି ଜାଣିପାରିବେ ନାହିଁ, ନମେ ବିଧୁ ସୁରଗଣା ଦେବତାମାନେ ମଧ୍ୟ ଜାଣିପାରୁନାହାନ୍ତି, ଏବଂ ମହର୍ଷିମାନେ ମଧ୍ୟ ଜାଣିପାରୁନାହାନ୍ତି ଭଗବାନ ପ୍ରଭବ ଭଗବାନଙ୍କର ଶକ୍ତି। କାହିଁକିନା ଅହମ୍ ଆଦିରି ଦେବାନାଂ, ମୁଁ ହେଉଛି ସମସ୍ତଙ୍କର ମୂଳ, ଅହମ୍ ଆଦିରି ଦେବାନାଂ ମହର୍ଷିଣାଂ ସର୍ବସ୍ୱ, ମହର୍ଷିମାନଙ୍କ ମଧ୍ୟ ଭଗବାନ ହେଉଛନ୍ତି ମୂଳ। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ମହର୍ଷିଣାଙ୍କ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ ତଥା ମଦ୍ଭାବ ମାନସ ଦାତା ଜୈସା ରୂପ ମିମାଂ ପ୍ରଜା। ଭଗବତ ଗୀତା 10 ଅଧ୍ୟାୟରେ ଏ କଥା ଭଗବାନ କହୁଛନ୍ତି, ମହର୍ଷିଣାଙ୍କ ସପ୍ତ ପୂର୍ବେ, ସପ୍ତ ଯେଉଁ ମହର୍ଷି ରହିଛି, ସପ୍ତ ଋଷି ରହିଛନ୍ତି, ପ୍ରତି ମନୁଙ୍କ ସମୟରେ ଏହି ସପ୍ତର୍ଷି ପରିବର୍ତ୍ତନ ହୁଅନ୍ତି, 6 ପରିବର୍ତ୍ତନ ହୁଏ ପ୍ରତି ମନୁଙ୍କ ସମୟରେ, 6 ପରିବର୍ତ୍ତନ ହୁଏ। ମନୁଙ୍କର ପରିବର୍ତ୍ତନ ହୁଏ, ତାଙ୍କର ପୁତ୍ରମାନଙ୍କ ପରିବର୍ତ୍ତନ ହୁଏ, ଦେବତାମାନଙ୍କ ପରିବର୍ତ୍ତନ ହୁଏ, ଦେବତାମାନଙ୍କ ରାଜାଙ୍କର ପରିବର୍ତ୍ତନ ହୁଏ, ଏବଂ ସପ୍ତ ଋଷିଙ୍କର ପରିବର୍ତ୍ତନ ହୁଏ, ଏବଂ ଭଗବାନଙ୍କର ଜଣେ ଅବତାର ଆସନ୍ତି। ଏହି 6 ପରିବର୍ତ୍ତନ ହୁଏ ପ୍ରତି ମନୁଙ୍କ ସମୟରେ। ତେଣୁ ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି, ମହର୍ଷିଣାଙ୍କ ସପ୍ତ ପୂର୍ବେ, ପୂର୍ବେ କହିଲେ ଯେଉଁ ସ୍ୱୟମ୍ଭୁମାନଙ୍କ ସମୟରେ ଯେଉଁ 7 ମନୁ ଥିଲେ, କିଏ କିଏ ନା ମୃଗୁ, ମରିଚି, ଅତ୍ରି, କୁଲସ୍ଥ, କୁଲହ, କ୍ରତୁ ଏବଂ ବଶିଷ୍ଠ, ମହର୍ଷିଣାଙ୍କ ସପ୍ତ ପୂର୍ବେ। ଚତ୍ୱାର ମନବସ୍ ତଥା, ଚତ୍ୱାର ଏହି 4 କୁମାରଙ୍କ କଥା କୁହାଯାଉଛି, ସନକ ସନାତନ ସନାତନ ସନତ କୁମାର ଏମାନେ ଚତ୍ୱାର ବୋଲି କୁହାଯାଉଛି, ଏବଂ ମାନବ ଏହିଭଳି ମନୁ ମଧ୍ୟ 14 ମନୁ ଆସନ୍ତି, କିଏ କିଏ ସେମାନେ ପ୍ରଥମ ମନ ହେଉଛନ୍ତି ସ୍ୱୟଂଭୁବ, ତାପରେ ହେଉଛନ୍ତି ସ୍ୱାରଚିଷ, ତାପରେ ହେଉଛନ୍ତି ଉତ୍ତମ, ତାପରେ ତାମସ, ତାପରେ ରୈବତ, ତାପରେ ଚାକ୍ଷୁଷ, ତାପରେ ବୈବସତ, ତାପରେ ସାବର୍ଣ୍ଣୀ, ତାପରେ ଦକ୍ଷ ସାବର୍ଣ୍ଣୀ, ତାପରେ ବ୍ରହ୍ମ ସାବର୍ଣ୍ଣୀ, ତାପରେ ଧର୍ମ ସାବର୍ଣ୍ଣୀ, ତାପରେ ରୁଦ୍ର ସାବର୍ଣ୍ଣୀ, ତାପରେ ଦେବ ସାବର୍ଣ୍ଣୀ, ତାପରେ ଇନ୍ଦ୍ର ସାବର୍ଣ୍ଣୀ, ଏଇଗୁଡ଼ାକ 14 ଜଣ ମନୁ ଆସନ୍ତି। ମହର୍ଷିଣାଙ୍କ ସତ୍ୟ ପୂର୍ବେ ଚତ୍ୱାର ମନବସ୍ତଥା ମଦଭାବ ମାନସା ଜାତା ଜେସାଂ ରୂପମ ଇମାମ ପ୍ରଜା। ଭଗବାନଙ୍କଠାରୁ ଆସୁଛନ୍ତି ମାନସା ଜାତା, ଭଗବାନଙ୍କ ମନରୁ ଆସୁଛନ୍ତି ଏମାନେ ସବୁ। ତେଣୁ ଏମାନେ ଯେଉଁ କୁହାଯାଉଛି ଯେ ବିପ୍ରାଣାନ୍ ଦେବଦେବାନା, ଦେବତାମାନଙ୍କ ମଧ୍ୟ ସେ ଭଗବାନ ଦେବତା, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଇନ୍ଦ୍ରାଣ ଇନ୍ଦ୍ରଙ୍କୁ କହୁଛନ୍ତି ସେ ହେଉଛନ୍ତି ମୋର ଜଣେ ବିଭୂତି। ଦେବାନାମ ଆସନ୍ତି ବାସବ, ସେହିଭଳି ଭାବରେ ରୁଦ୍ରାଣା ଶଙ୍କରସ୍ଥା ଆସନ୍ତି ରୁଦ୍ରାଣା, ରୁଦ୍ରମାନଙ୍କ ଭିତରେ କହୁଛନ୍ତି ସେ ଶଙ୍କର ବା ଶିବଜୀ, ଶିବଜୀ। ଏଇଭଳି ଭାବରେ ବିଭୂତି ଯୋଗରେ ସେ ବର୍ଣ୍ଣନା କରାଯାଇଛି, ସମସ୍ତେ କିଛି ଭଗବାନଙ୍କ ବିଭୂତି, ତେଣୁ ଭଗବାନଙ୍କଠାରୁ ସମସ୍ତେ ଆସୁଛନ୍ତି। ତେଣୁ ପ୍ରକୃତରେ ଭଗବାନ ହେଉଛନ୍ତି ସମସ୍ତଙ୍କର ଶ୍ରେଷ୍ଠ, ତଥାପି ସେ ହେଉଛନ୍ତି ଭଗବାନ ଆତ୍ମଦୈବତମ ଆରାଧ୍ୟ ଦେବତା, ସେ ହେଉଛନ୍ତି ସମସ୍ତଙ୍କର, ସେ ହେଉଛନ୍ତି ଆରାଧ୍ୟ ଆରାଧ୍ୟ ଭଗବାନ ରଜେଶ ତନୟ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବୃଦ୍ଧବର୍ଗେଣ ଯା କଳ୍ପିତା ଶ୍ରୀମଦ୍ ଭାଗବତମ ପ୍ରମାଣମଳମ ପ୍ରେମ କୁମାର ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତଭିଦମ ତତ୍ରାଦନ କର। ମହାପ୍ରଭୁଙ୍କ ଜୀବନୀ ବିଷୟରେ ଯଦି ଆମେ ସଂକ୍ଷେପରେ କହିବା ତାହେଲେ ଏହି ଶ୍ଳୋକଟି ମହାପ୍ରଭୁଙ୍କ ଜୀବନୀ ବିଷୟରେ କୁହାଯାଉଛି। କାରଣ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବହୁତ ଆରାଧ୍ୟ ବ୍ୟକ୍ତି ଅଛନ୍ତି, ବହୁତ ଶକ୍ତି ସମ୍ପନ୍ନ ବ୍ୟକ୍ତି ଅଛନ୍ତି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। କାରଣ ଭଗବାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ସବୁ ଆସୁଛନ୍ତି, ବିଭିନ୍ନ ପ୍ରକାର ଅବତାର ସବୁ ଆସୁଛନ୍ତି, ବସୁଦେବଙ୍କ ପୁତ୍ର ରୂପରେ ମଧ୍ୟ ଭଗବାନ ରହିଛନ୍ତି, କିନ୍ତୁ ସେ ମଧ୍ୟ ଶ୍ରେଷ୍ଠ ଆରାଧ୍ୟ ନୁହନ୍ତି। ଶ୍ରେଷ୍ଠ ଆରାଧ୍ୟ କହୁଛନ୍ତି କିଏ ନା ବ୍ରଜେଶ ତନୟ, ବ୍ରଜର ଈଶ, ବ୍ରଜର ଈଶ କହିଲେ ନନ୍ଦ ମହାରାଜ, ତାଙ୍କର ନନ୍ଦନନ୍ଦନ ଯିଏ ତାଙ୍କର ତନୟ ଯିଏ ନନ୍ଦନନ୍ଦନ କୃଷ୍ଣ, ସେହି ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ, ସେହିଭଳି ଭାବରେ ତାଙ୍କର ଧାମ ଯେଉଁ ବୃନ୍ଦାବନ ଧାମ, ସେ ମଧ୍ୟ ସେହିଭଳି ଭାବରେ ଆରାଧ୍ୟ। ଏବଂ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯା କଳ୍ପିତା, ସେହି ଯେଉଁମାନେ ଆରାଧନା କରୁଛନ୍ତି ତାଙ୍କ ଭିତରୁ ଶ୍ରେଷ୍ଠ ଆରାଧିକା ବା ଆରାଧକ କିଏ ନା ରମ୍ୟା କାଚିତ ଉପାସନା, ବହୁତ ସୁନ୍ଦର ଉପାସନା କରିଛନ୍ତି କିଏ ନା ବ୍ରଜବଧୁ ବର୍ଗେଣ ଯା କଳ୍ପିତା, ବ୍ରଜବଧୁ ମାନେ ଏ ବହୁ ବଚନରେ କୁହାଯାଇଛି, କିନ୍ତୁ ତାଙ୍କ ଭିତରୁ ଯଦି କୁହାଯିବ କିଏ ଶ୍ରେଷ୍ଠ, ସେ ହେଉଛନ୍ତି ରାଧାରାଣୀ। ସେଥିପାଇଁ ଭାଗବତ ଦଶମ ସ୍କନ୍ଧ 32 ଅଧ୍ୟାୟରେ କୁହାଯାଇଛି ଅନୟାରାଧିତ ନୂନମ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମ ନୟ ଗ୍ରହ। ରାସଲୀଳାରେ ଅନେକ ଗୋପୀମାନେ ଥିଲେ, ବ୍ରଜବଧୂମାନେ ସବୁ ଥିଲେ, କିନ୍ତୁ ଭଗବାନ ଏ ରାଧାରାଣୀକୁ ନେଇ ଗୋଟେ ଏକାନ୍ତ ସ୍ଥାନକୁ ଚାଲିଯାଇଥିଲେ। କାହିଁକି ନା ଅନୟାରାଧିତ ନୂନମ, ଅନନ୍ୟ ଭାବରେ ଆରାଧନା କରିଥିଲେ ସେ, ସେଥିପାଇଁ ଭଗବାନ ତାଙ୍କୁ ନେଇଯାଇଥିଲେ ଗୋଟେ ଏକାନ୍ତ ସ୍ଥାନକୁ। ଭଗବାନ ହରିଶ୍ୱର, ସେ ହରି, ସେ ଈଶ୍ୱର, ସେ ହେଉଛନ୍ତି ଭଗବାନ, ସେ ଅନୟାରାଧିତ ନୂନମ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ, ଆମମାନଙ୍କୁ ଛାଡ଼ିକିରି ଗୋବିନ୍ଦ ଯିଏ ତାଙ୍କୁ ନେଇକରି ଚାଲିଯାଇଥିଲେ, ଜାମନାଥ ଏକ ରହ ଗୋଟେ ଏକାନ୍ତ ସ୍ଥାନକୁ ଚାଲିଯାଇଥିଲେ। ତେଣୁ ସେ ରାଧାରାଣୀ କେତେଜଣ କହନ୍ତି ଭାଗବତରେ ରାଧାରାଣୀଙ୍କର ବର୍ଣ୍ଣନା ନାହିଁ, କିନ୍ତୁ ଏ ହେଉଛି ରାଧାରାଣୀଙ୍କର ବର୍ଣ୍ଣନା। ରାଧାରାଣୀଙ୍କ ବିଷୟରେ କୁହାଯାଇଛି, କିନ୍ତୁ ପରୋକ୍ଷ ଭାବରେ ସୁଖଦେବ ଗୋସ୍ୱାମୀ କହିଛନ୍ତି ରାଧାରାଣୀଙ୍କ ବିଷୟରେ। ତେଣୁ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯା କଳ୍ପିତା, ସେମାନେ ସେ ଯେଉଁ ବ୍ରଜବଧୂମାନେ ସେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ, ସର୍ବଧର୍ମାଂ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ବ୍ରଜ ଶବ୍ଦ ସେଥିପାଇଁ ଭଗବାନ କହିଛନ୍ତି ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟର ଅନ୍ତିମରେ ଏଇଟା କହୁଛନ୍ତି 66 ଶ୍ଳୋକରେ ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କରି ମାଁ ଏକଂ ଶରଣଂ ବ୍ରଜ, ମୋର ଏବଂ ଏକମାତ୍ର ମୋର ଶରଣରେ ତମେ ବ୍ରଜ ଶବ୍ଦ ବ୍ୟବହାର କରିଛନ୍ତି। ଆମ ଶ୍ରୀଶ୍ରୀମ ଗୌରବ ଗୋସ୍ୱାମୀ ମହାରାଜ କହନ୍ତି ଯେ ଯେତେବେଳେ ଭଗବାନ ଏଇ ବ୍ରଜ ଶବ୍ଦଟି ବ୍ୟବହାର କରିଥିଲେ ସେତେବେଳେ ସେ ବ୍ରଜ କଥା ମନେ ପଡ଼ିଲା ତାଙ୍କର। ବ୍ରଜବତୀମାନେ ବା ବ୍ରଜର ସମସ୍ତ ବ୍ରଜବାସୀମାନେ ସମସ୍ତେ ଭଗବାନଙ୍କର ଅନନ୍ୟ ଶରଣରେ ଯାଇଛନ୍ତି, ସବୁକିଛି ତ୍ୟାଗ କରି ଭଗବାନଙ୍କ ଶରଣରେ ସେମାନେ ଯାଇଛନ୍ତି। ବିଶେଷ ଭାବେ ବ୍ରଜବତୀମାନେ ଗୋପୀମାନେ ସବୁକିଛି ତ୍ୟାଗ କରି ସବୁ ପ୍ରକାର ବେଦ ଧର୍ମ ଯେଉଁ ତାଙ୍କର ଯେଉଁ ବିଭିନ୍ନ ପ୍ରକାର ଧର୍ମ ସବୁ ରହିଛି ସେସବୁ ଧର୍ମକୁ ତ୍ୟାଗ କରିଦେଲେ ଭଗବାନଙ୍କ ଶରଣରେ ଯିବା ପାଇଁ। ତେଣୁ ସେମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ଉପାସନା କରିଛନ୍ତି, ରମ୍ୟା କାହାଥିରେ ଉପାସନା ବ୍ରଜବଧ ପରୀକ୍ଷଣ ଯାହା କବିତା, ସେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଛନ୍ତି ସେଇଟା ହେଉଛି ଶ୍ରେଷ୍ଠ ଆରାଧନା। ଶ୍ରୀମଦ ଭାଗବତ ପ୍ରମାଣ ମଙ୍ଗଳ ଏବଂ ଯେତେ ପ୍ରମାଣ ଅଛି ଚାରି ପ୍ରକାର ପ୍ରମାଣ ରହିଛନ୍ତି ଭାଗବତ ଏକାଦଶକନ୍ଦରେ ଭଗବାନ କଥା କହୁଛନ୍ତି, ଶ୍ରୁତି ପ୍ରତ୍ୟକ୍ଷ ଐତିହ ଏବଂ ଅନୁମାନ ପ୍ରମାଣ ଚତୁଷ୍ଟୟମ ଚାରି ପ୍ରକାର ପ୍ରମାଣ ରହିଛି। ଏ ଚାରି ପ୍ରକାର ପ୍ରମାଣ ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛି ଶ୍ରୁତି ପ୍ରମାଣ। ତେଣୁ ଏ ଶ୍ରୁତି ପ୍ରମାଣ ଭିତରେ ଆହୁରି ଯଦି କୁହାଯିବ ଶ୍ରେଷ୍ଠ ପ୍ରମାଣ ସେ ହେଉଛି ଶ୍ରୀମଦ୍ ଭାଗବତମ୍ ପ୍ରମାଣ ପ୍ରମାଣ ଅମଳ, ଆଦର କୌଣସି ମଳ ନାହିଁ ବା ଗୁଣ ପ୍ରଭାବ ନାହିଁ। ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମଳ ପ୍ରେମା ପ୍ରମାଣ ମହାନ। ସାଧାରଣତଃ ଧର୍ମ କହିଲେ ଲୋକମାନେ ବୁଝନ୍ତି ଧର୍ମ ଅର୍ଥ କାମ ମୋକ୍ଷ, ଏ ଚତୁର୍ବର୍ଗ ବୋଲି କୁହାଯାଏ, ଚତୁର୍ବର୍ଗ ଚାରି ପୁରୁଷାର୍ଥ। କିନ୍ତୁ ମହାପ୍ରଭୁ କହିଲେ ଇଏ ପ୍ରକୃତ ଧର୍ମ ନୁହଁ, ଇଏ ହେଉଛି କୈତବ ଧର୍ମ। ପ୍ରକୃତ ଧର୍ମ ହେଉଛି ପ୍ରେମ, ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମ। ମହାପ୍ରଭୁ ସେଇ ପଞ୍ଚମ ପ୍ରେମକୁ ପ୍ରଦାନ କରିଛନ୍ତି, ପଞ୍ଚମ ପୁରୁଷାର୍ଥ କୃଷ୍ଣ ପ୍ରେମକୁ ପ୍ରଦାନ କରିଛନ୍ତି। ନମୋ ବ୍ରହ୍ମଣ ଦେବାୟ ଏବଂ ବ୍ରାହ୍ମଣରେ ନମୋ ମହାପ୍ରଧାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ, ଭଗବାନ ହିଁ କୃଷ୍ଣ ମହାପ୍ରଧାନ୍ୟ ମହାବତାର ଚୈତନ୍ୟ ମହାପ୍ରଭୁ ସେ ହିଁ କୃଷ୍ଣ ପ୍ରେମକୁ ପ୍ରଦାନ କରିଛନ୍ତି। ଏଭଳି କୃଷ୍ଣ ନିଜେ ମଧ୍ୟ ସେ କୃଷ୍ଣ ପ୍ରେମକୁ ପ୍ରଦାନ କରିନଥିଲେ, କାରଣ ସେ ତ ନିଜେ ଜାଣିନଥିଲେ ସେ କୃଷ୍ଣ ପ୍ରେମ କିଭଳି। ସେଥିପାଇଁ ସେ ମହାପ୍ରଭୁ ଉପରେ ଆସିଲେ ଏବଂ ମହାପ୍ରଭୁ ଉପରେ ଆସି ସେ କୃଷ୍ଣ ପ୍ରେମକୁ ଆସ୍ୱାଦନ କଲେ ଏବଂ ସମସ୍ତଙ୍କୁ ବିତରଣ କଲେ। ତେଣୁ ନମ ମହାବଦାନାୟ କୃଷ୍ଣ ପ୍ରେମ ପ୍ରଦାୟତେ, ଯଦିଓ ସେ କୃଷ୍ଣ ଚୈତନ୍ୟ ରୂପରେ ଆସିଛନ୍ତି, କୃଷ୍ଣ ଆୟ କୃଷ୍ଣ ଚୈତନ୍ୟ ନାମ ନାହିଁ, ଗୌର ସେ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ। ତେଣୁ ଆମେ ତାଙ୍କୁ ପ୍ରଣାମ କରୁଛୁ, ରୂପ ଗୋସ୍ୱାମୀ ଏହି ଭାବରେ ଭଗବାନ ମହାପ୍ରଭୁ ପ୍ରଣାମ କରିଛନ୍ତି। ତେଣୁ ମହାପ୍ରଭୁ କହୁଛନ୍ତି ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମ ପ୍ରେମା ପ୍ରମାତ ମହାନ୍, ଶ୍ରୀ ଚୈତନ୍ୟ ମହାପ୍ରଭୁର ମତଭେଦମ୍, ଇଏ ହେଉଛି ମହାପ୍ରଭୁଙ୍କର ମତ, ଆଉ ତତ୍ରାବରଣ ପର ଆଉ କିଛି ଉନ୍ନତ କିଛି ମତ ନାହିଁ ଆଦରୁ। ତେଣୁ ଏଇଭଳି ଭାବରେ ଚାରି କୁମାର ଭଗବାନ ଯେଉଁ ପ୍ରାର୍ଥନା କରୁଛନ୍ତି ଏଥିରେ କହୁଛନ୍ତି ପ୍ରଭୁ ଆପଣ ହେଉଛନ୍ତି ଆମର ଆରାଧ୍ୟ ଦୈବତମ୍, ଆପଣ ଆମର ଆରାଧ୍ୟ ବା ଆପଣ ଯେଉଁ ଆମକୁ ଆରାଧନା ଆମକୁ ମଧ୍ୟ ଆପଣ ଆରାଧନା କରୁଛନ୍ତି, ଇଏ ଆପଣଙ୍କର କୃପାଳୁତା, ଇଏ ଆପଣଙ୍କର ଭକ୍ତବତ୍ସଳତା, ଏଇଭଳି ଭାବରେ ଭଗବାନଙ୍କୁ ସେ ପ୍ରାର୍ଥନା କରିବେ। ଆମ କଥାକୁ ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି।